ആകാശവാണി. ସମ୍ବାଦ ପଢୁଛନ୍ତି ଆଦିତ୍ୟନାରାୟଣ ଦାସ. ମୁଖ୍ୟ ସମ୍ବାଦ, ଅପରେସନ୍ ସିନ୍ଦୁର ଅଭିଯାନରେ ଦେଶର ସେନା ରଣନୈତିକ ଦୂରଦୃଷ୍ଟି ଏବଂ ଏକତାର ବଳ ପ୍ରଦର୍ଶନ କରିଛି, କହିଲେ ରାଷ୍ଟ୍ରପତି. ନୂଆଦିଲ୍ଲୀରେ ଏସିଆର ପ୍ରମୁଖ ଟେଲିକମ୍ ଏବଂ ଟେକ୍ ଇଭେଣ୍ଟ ଇଣ୍ଡିଆ ମୋବାଇଲ କଂଗ୍ରେସକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. 24,136 କୋଟି ମୂଲ୍ୟର 4 ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ କମିଟିର ଅନୁମୋଦନ. ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଏବଂ ବିକଶିତ ଅସ୍ତ୍ରଶସ୍ତ ନିର୍ମାଣ ଲାଗି ଆତ୍ମନିର୍ଭର ଭାରତ ଯୋଜନା ସହାୟକ ହେଉଛି, କହିଲେ ପ୍ରତିରକ୍ଷା ମନ୍ତ୍ରୀ. ଏବଂ ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆସନ ବୁଝାମଣା ସମ୍ପର୍କରେ ଚାଲିଛି ଆଲୋଚନା. ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଅପରେସନ୍ ସିନ୍ଦୁର ଅଭିଯାନରେ ଦେଶର ସେନା ରଣନୈତିକ ଦୂରଦୃଷ୍ଟି ଏବଂ ଏକତାର ବଳ ପ୍ରଦର୍ଶନ କରିଛନ୍ତି. ସେ କହିଛନ୍ତି, ଦେଶର 3 ସେନାବାହିନୀ ସୀମାନ୍ତ ଅଞ୍ଚଳରେ ନିଜର ବୀରତ୍ୱ ପ୍ରଦର୍ଶନ କରି ସାହସର ସହ ପରାକ୍ରମ ଦେଖାଇ ଶତ୍ରୁପକ୍ଷର ମୁକାବିଲା କରିଛନ୍ତି. ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ 65ତମ ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟ ପାଠ୍ୟକ୍ରମ ସମାବେଶରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ ଏହା କହିଛନ୍ତି. ସେ କହିଛନ୍ତି, ଭାରତ ନିଜର ସେନାଶକ୍ତିକୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହ ଗଢ଼ି ତୋଳିବା ସହ ଆଗାମୀ ଦିନରେ ଯେକୌଣସି ବିପଦର ମୁକାବିଲା କରିବା ପାଇଁ ସକ୍ଷମ ହୋଇଛି. ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଆଜି ରାଜ୍ୟସଭାରେ ବିଭିନ୍ନ ରାଜନୈତିକ ଦଳର ସାଂସଦମାନଙ୍କ ସହ ବୈଠକ କରିଛନ୍ତି. ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟସଭା ଅଧ୍ୟକ୍ଷ ଭାବେ ଶ୍ରୀ ରାଧାକ୍ରିଷ୍ଣନଙ୍କର ଏହା ରାଜନୈତିକ ଦଳର ନେତାମାନଙ୍କ ସହ ପ୍ରଥମ ବୈଠକ. ରାଜ୍ୟସଭାରେ କିଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମର୍ଯ୍ୟାଦାକୁ ଉଲ୍ଲଂଘନ ନ କରି ସାଂସଦମାନେ ବିତର୍କ କରିବେ ସେ ଦିଗରେ ଧ୍ୟାନ ଦେବାକୁ ଉପରାଷ୍ଟ୍ରପତି ସେମାନଙ୍କୁ ପରାମର୍ଶ ଦେଇଥିଲେ. ରାଜ୍ୟସଭାର ନେତା ଜଗତ ପ୍ରକାଶ ନଡ୍ଡା, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଡକ୍ଟର ଏଲ୍ ମୁରୁଗାନ, କଂଗ୍ରେସ ନେତା ପ୍ରମୋଦ ତିୱାରୀ, ଡିଏମ୍କେର ତିରୁଚି ଶିବା, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ସିପିଆଇଏମ୍ର ଜୋନ୍ ବିଟ୍ରାସ୍, ଏଜିପିର ବୀରେନ୍ଦ୍ର ପ୍ରସାଦ ବୈଶ୍ୟ, ଆପ୍ର ସଞ୍ଜୟ ସିଂ, ଆର୍ଏଲ୍ଏମ୍ର ଉପେନ୍ଦ୍ର ଖୁସ୍ପାଙ୍କ ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏସିଆର ପ୍ରମୁଖ ଟେଲିକମ୍ ଏବଂ ଟେକ୍ ଇଭେଣ୍ଟ ଇଣ୍ଡିଆ ମୋବାଇଲ କଂଗ୍ରେସକୁ ଉଦ୍ଘାଟନ କରିବେ। ନୂଆଦିଲ୍ଲୀର ଯଶଭୂମି ସମ୍ମେଳନ କେନ୍ଦ୍ରରେ ଏହି 4-ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାର ବିଷୟବସ୍ତୁ ରହିଛି ପରିବର୍ତ୍ତନ ପାଇଁ ଉଦ୍ଭାବନ। ଏହି କାର୍ଯ୍ୟକ୍ରମରେ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ଆତ୍ମନିର୍ଭର ଭାରତକୁ ଉତ୍ସାହିତ କରିବା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଶେଷକରି 6G ଇକୋସିଷ୍ଟମ, ସାଇବର ସୁରକ୍ଷା, ଉପଗ୍ରହ ଯୋଗାଯୋଗ, କୃତ୍ରିମ ବୁଦ୍ଧିମତା, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ ଓ ଟେଲିକମ୍ ଉତ୍ପାଦନ ଭଳି ବିଷୟ ଉପରେ ସମ୍ମିଳନୀରେ ଧ୍ୟାନ କେନ୍ଦ୍ରିତ କରାଯିବ। ଆସନ୍ତାକାଲିର କାର୍ଯ୍ୟକ୍ରମ ପୂର୍ବରୁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଚୂଡ଼ାନ୍ତ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହି ସମ୍ମିଳନୀରେ 1.5 ଲକ୍ଷରୁ ଅଧିକ ପରିଦର୍ଶକ, 7,000ରୁ ଅଧିକ ବିଶ୍ୱସ୍ତରୀୟ ପ୍ରତିନିଧି ଏବଂ 400ରୁ ଅଧିକ ପ୍ରଦର୍ଶକ ଯୋଗଦେବାର ଆକଳନ କରାଯାଇଛି। ଅର୍ଥନୈତିକ ବ୍ୟାପାର କେନ୍ଦ୍ର କ୍ୟାବିନେଟ୍ କମିଟି 24,634 କୋଟି ଟଙ୍କା ମୂଲ୍ୟର 4 ରେଳ ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ ମଧ୍ୟରେ ଭୂଷାବାଳ, ୱର୍ଦ୍ଧା, ତୃତୀୟ ତଥା ଚତୁର୍ଥ ରେଳ ଲାଇନ୍, ଗୋଣ୍ଡିଆ ଡଙ୍ଗରାଗଡ଼ ଚତୁର୍ଥ ରେଳ ଲାଇନ୍, ବଦୋଦରା ରତଳମ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍ ଏବଂ ଇଟାର୍ସି ଭୋପାଳ ବିନା ଚତୁର୍ଥ ରେଳ ଲାଇନ୍ ଆଦି ରହିଛି। ମହାରାଷ୍ଟ୍ରର 18 ଜିଲ୍ଲା, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ଛତିଶଗଡ଼ ସମେତ 894 କିଲୋମିଟର ସୁଦୀର୍ଘ ବିବିଧ ରେଳ ଲାଇନ୍ ପ୍ରକଳ୍ପଗୁଡ଼ିକୁ କ୍ୟାବିନେଟ୍ ଅନୁମୋଦନ ଦେଇଥିବାର ସୂଚନା ମିଳିଛି। ନୂଆଦିଲ୍ଲୀଠାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକର ମୋଟ ଲମ୍ବ ରହିଛି 619 କିଲୋମିଟର। ସେ କହିଛନ୍ତି, ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ 3,633 ଗ୍ରାମକୁ ରେଳ ସଂଯୋଗୀକରଣ ହୋଇପାରିବ। ଏଥିରେ 85 ଲକ୍ଷ ଲୋକ ଉପକୃତ ହେବେ। ଏଥିମଧ୍ୟରେ 2 ଆକାଂକ୍ଷୀ ଜିଲ୍ଲା ରହିଥିବାର ଜଣାପଡ଼ିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ୱାରା ଯାତାୟତ ଓ ପରିବହନ ସୁବିଧା ଉପଲବ୍ଧ ହେବା ସହ ଭାରତୀୟ ରେଳ ବ୍ୟବସ୍ଥାରେ ଉନ୍ନତି ମଧ୍ୟ ଘଟିବ। ଏ ସମ୍ପର୍କରେ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
ये जो प्रोजेक्ट्स आज आए हैं दिल्ली मुंबई वाले में रतलाम से बड़ौदा, मुंबई हावड़ा में भुसावल से वर्धा, दिल्ली चेन्नई में बीना से इटारसी और मुंबई कोलकाता में गोंदिया से डोंगरगढ़, ये चार ऐसे सेक्शंस हैं जिन सेक्शंस के लिए क्वाड्रुपलिंग का आज इसमें अप्रूवल हुआ है।
ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଶେଷ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦ୍ୱାରା କୋଇଲା, କଣ୍ଟେନର, ସିମେଣ୍ଟ, ପାଉଁଶରେ ନିର୍ମିତ ଇଟା, ଇସ୍କାତ ତଥା ଖାଦ୍ୟଶସ୍ୟ ଆଦି ପରିବହନ ସୁଗମ ହୋଇପାରିବ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ନିର୍ଦ୍ଧାରିତ ନୀତି ଓ ଘୋଷଣାଠାରୁ ତ୍ୱରିତ ଗତିରେ ଅଗ୍ରସର ହେଉଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରର ଆତ୍ମନିର୍ଭରଶୀଳତା ଏହାର କାର୍ଯ୍ୟ ପ୍ରଭାବ ମାଧ୍ୟମରେ ଜଣାପଡ଼ିଛି ଏବଂ ସାରା ବିଶ୍ୱ ଏହାକୁ ଗ୍ରହଣ କରିଛି। ଆଜି ନୂଆଦିଲ୍ଲୀରେ ରକ୍ଷା ନବାଚର ସମ୍ଭାଦର କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ସିଂହ କହିଛନ୍ତି, ଆଧୁନିକ ଯୁଦ୍ଧକୌଶଳକୁ କିଭଳି ଭାବେ ପ୍ରଯୁକ୍ତିବିଦ୍ୟା ସମ୍ଭଳିତ କରାଯାଇପାରିବ ଓ ସେ କ୍ଷେତ୍ରରେ କେଉଁ ପଦକ୍ଷେପ ନେବାକୁ ପଡ଼ିବ, ସରକାର ସେ ସମ୍ପର୍କରେ ସଚେତନ ଅଛନ୍ତି। ସେ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଏବଂ ବିକଶିତ ଅସ୍ତ୍ରଶସ୍ତ ନିର୍ମାଣ ଲାଗି ଆତ୍ମନିର୍ଭର ଭାରତ ଯୋଜନା ସହାୟକ ହେଉଛି। ଶ୍ରୀ ସିଂହ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଘରୋଇ ପୁଞ୍ଜି ଅଧିଗ୍ରହଣ 2021-22 74,000 crore ଥିବାବେଳେ 2024-25 ଏହା 120,000 crore ପହଞ୍ଚିଛି। ଶ୍ରୀ ସିଂହ କହିଛନ୍ତି, ଦେଶରେ 150,000 crore ଉତ୍ପାଦନ ଲକ୍ଷ୍ୟ ହାସଲ ହୋଇଥିବା ବେଳେ ପ୍ରତିରକ୍ଷା ରପ୍ତାନୀ 24,000 crore ଅତିକ୍ରମ କରିଛି। ଏହି ଅବସରରେ ଶ୍ରୀ ସିଂହ ଆଇଡେକ୍ସ ସମ୍ପର୍କରେ କହିଛନ୍ତି,
आज का युद्ध पूरी तरह से टेक्नोलॉजी ओरिएंटेड हो गया है। ऑपरेशन सिंदूर में भी इसका डेमो हम सब ने देखा है। इसलिए हमें न सिर्फ एग्जिस्टिंग स्टेट ऑफ द आर्ट टेक्नोलॉजी जैसे आर्टिफिशियल इंटेलिजेंस, क्वांटम टेक्नोलॉजी इन डिफेंस आदि में महारत हासिल करनी है, बल्कि हमें ऐसी फ्यूचरिस्टिक टेक्नोलॉजी के बारे में भी सोचना होगा जिसके बारे में दुनिया में अभी सोचा भी न गया हो।
ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ଶାସକ ଦଳ ତଥା ବିରୋଧୀ ମେଣ୍ଟ ପକ୍ଷରୁ ଆସନ ବୁଝାମଣା ପ୍ରସଙ୍ଗରେ ଆଲୋଚନା ଚାଲିଛି। ଏନ୍ଡିଏର ବରିଷ୍ଠ ବିଜେପି ନେତାମାନେ ସେମାନଙ୍କର ମେଣ୍ଟ ସହଯୋଗୀ ଦଳ ଲୋକଜନଶକ୍ତି ପାର୍ଟି ରାମବିଳାସ ଏବଂ କେନ୍ଦ୍ରମନ୍ତ୍ରୀ ଜିତନରାମ ମାଂଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଦଳ ସହ ଆସନ ବୁଝାମଣା ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି। ବିହାରର ବିଜେପି ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକଜନଶକ୍ତି ପାର୍ଟି ନେତା ଚିରାଗ ପାଶୱାନ ଏବଂ ଜିତନରାମ ମାଂଝୀଙ୍କ ସହ ଆଲୋଚନା କରିଛନ୍ତି। ବିଜେପି ରାଜ୍ୟ ସଭାପତି ଡକ୍ଟର ଦିଲୀପ ଜୟସ୍ୱାଲ ଦିନେ ଦୁଇଦିନ ମଧ୍ୟରେ ଚୂଡ଼ାନ୍ତ ଆସନ ବୁଝାମଣା ସାର୍ବଜନୀନ କରାଯିବ ବୋଲି କହିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ମହାଗଠବନ୍ଧନ ମେଣ୍ଟ ଆସନ ବୁଝାମଣା ସମ୍ପର୍କରେ ଆଲୋଚନା ଜାରି ରଖିଛି। ମହାମେଣ୍ଟର ନିର୍ବାଚନ ସଂଯୋଜକ କମିଟିର ମୁଖ୍ୟ ତେଜସ୍ୱୀ ଯାଦବ, କଂଗ୍ରେସ, ବିକାଶଶୀଳ ଇନ୍ସାନ ପାର୍ଟି, ସିପିଆଇଏମ୍ଏଲ୍, ସିପିଆଇ ଏବଂ ସିପିଏମ୍ ଦଳ ସହ ଘନ ଘନ ବୈଠକ କରିଛନ୍ତି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 121 ବିଧାନସଭା ଆସନ ପାଇଁ ଆସନ୍ତା 10 ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 11 ମଧ୍ୟରେ ଭାରତରେ ଘଟିଥିବା ପରିବର୍ତ୍ତନକୁ ସମଗ୍ର ବିଶ୍ୱ ଦେଖିଛି। ମହିଳା, ଯୁବବର୍ଗ ଏବଂ କୃଷକମାନଙ୍କୁ ସଶକ୍ତ କରିବା ସହ 25 ଲୋକଙ୍କୁ ଦାରିଦ୍ର୍ୟରୁ ମୁକୁଳାଇବା କ୍ଷେତ୍ରରେ ଦେଶ ଅନେକ ପ୍ରଗତି ହାସଲ କରିଛି। ସାମାଜିକ ଗଣମାଧ୍ୟମର ଏକାଧିକ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱ ଅର୍ଥନୀତିରେ ଭାରତ ଏକ ଉଜ୍ଜଳ ତାରକା ଭାବେ ଉଭା ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି କ୍ଷେତ୍ରରେ ସରକାର 431,000 crore ସଞ୍ଚୟ କରିପାରିଛନ୍ତି। ମୁମ୍ବାଇର ଗିଫ୍ଟ ସିଟି ସ୍ଥିତ ଗ୍ଲୋବାଲ ଫିନ୍ଟେକ୍ ଫେଷ୍ଟିଭାଲରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ବୈଦେଶିକ ମୁଦ୍ରା ସେଟଲମେଣ୍ଟ ସିଷ୍ଟମର ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି। ବ୍ୟାଙ୍କିଙ୍ଗ, ଅର୍ଥନୀତି, ଆଧାର, ୟୁପିଆଇ, ଡିଜିଲକର ତଥା କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ସମ୍ପର୍କରେ ଅର୍ଥମନ୍ତ୍ରୀ ଆଲୋକପାତ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଅପରେସନ୍ ସିନ୍ଦୁର ଅଭିଯାନରେ ଦେଶର ସେନା ରଣନୈତିକ ଦୂରଦୃଷ୍ଟି ଏବଂ ଏକତାର ବଳ ପ୍ରଦର୍ଶନ କରିଛି, କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଏସିଆର ପ୍ରମୁଖ ଟେଲିକମ୍ ଏବଂ ଟେକ୍ ଇଭେଣ୍ଟ ଇଣ୍ଡିଆ ମୋବାଇଲ କଂଗ୍ରେସକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। 24,136 ମୂଲ୍ୟର 4 ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ କମିଟିର ଅନୁମୋଦନ। ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଏବଂ ବିକଶିତ ଅସ୍ତ୍ରଶସ୍ତ ନିର୍ମାଣ ଲାଗି ଆତ୍ମନିର୍ଭର ଭାରତ ଯୋଜନା ସହାୟକ ହେଉଛି, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆସନ ବୁଝାମଣା ସମ୍ପର୍କରେ ଚାଲିଛି ଆଲୋଚନା। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।